ତମେ କଣ ମତେ ସତରେ ଭୁଲିଗଲ? ଆଗରୁ ତ ବହୁତ ଭଲ ପାଉଥିଲ।
DJ Bubble।